ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆରାବଳି ପର୍ବତମାଳା ଅଞ୍ଚଳରେ ସମସ୍ତ ପ୍ରକାର ଖଣି କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦେଲେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ। ମନରେଗା ଯୋଜନାରେ ରହିଥିବା ତ୍ରୁଟି ଏବଂ ଅନିୟମିତତାକୁ ଦୂର କରିବା ଲକ୍ଷ୍ୟ ନେଇ ଭିଭିଜିରାମଜୀ ଆଇନ ପ୍ରଣୟନ ହୋଇଛି ସ୍ୱଷ୍ଟ କଲେ ସରକାର। ରାଜ୍ୟର ସମସ୍ତ କୋର୍ଟରେ ଓଡ଼ିଆ ଭାଷା କାର୍ଯ୍ୟକାରୀ କରାଯିବାକୁ ଗୁରୁତ୍ୱ ପ୍ରଦାନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଥିବା ନେଇ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଆରାବଳି ପର୍ବତମାଳା ଅଞ୍ଚଳରେ ସମସ୍ତ ପ୍ରକାର ଖଣି ଉତ୍ତୋଳନ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯାଦବ କହିଛନ୍ତି, ସମସ୍ତ ନୂତନ ତଥା ପୁନଃ ଅନୁମୋଦିତ ଖଣି କାର୍ଯ୍ୟ ଏଥିରେ ଅନ୍ତର୍ଭୁକ୍ତ। ସୁପ୍ରିମକୋର୍ଟ ଆଜି ପ୍ରଦାନ କରିଥିବା ରହିତାଦେଶକୁ ସ୍ୱାଗତ କରି ମନ୍ତ୍ରୀ ଶ୍ରୀ ଯାଦବ ଏହା କହିଛନ୍ତି। ଆରାବଳି ପର୍ବତମାଳା ନେଇ ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଗତମାସ 20 ତାରିଖରେ ଦେଇଥିବା ନିଜର ନିର୍ଦ୍ଦେଶ ଉପରେ ଆଜି ରହିତାଦେଶ ଜାରି କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜେ କେ ମାହେଶ୍ୱରୀ ଓ ଜଷ୍ଟିସ୍ ଏଜି ମସିହଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ଏକ ନୂଆ ବିଶେଷଜ୍ଞ କମିଟି ଗଠନ କରି ଆରାବଳି ପର୍ବତର ପୁନର୍ବାର ସଂଜ୍ଞା ନିରୂପଣ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ପୂର୍ବରୁ ଆରାବଳି ପର୍ବତମାଳା ସମ୍ପର୍କରେ କୋର୍ଟ ଯେଉଁ ସଂଜ୍ଞା ନିର୍ଦ୍ଧାରଣ କରିଥିଲେ ତାହା ଉପରେ ଅଧିକ ସ୍ୱଷ୍ଟୋକ୍ତି ଆବଶ୍ୟକ କରି କୋର୍ଟ ଅଧିକ ସୂଚନା ଆବଶ୍ୟକ କରୁଛନ୍ତି। ଏ ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ ଓ ହରିୟାଣାକୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନରେଗା ଯୋଜନାରେ ରହିଥିବା ତ୍ରୁଟି ଏବଂ ଅନିୟମିତତାକୁ ଦୂର କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପ୍ରଣୟନ କରିଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଉତ୍ତରାଖଣ୍ଡରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ମନରେଗା ଯୋଜନା ଅଧୀନରେ ପୂର୍ବରୁ ଥିବା 100 ଦିନର ନିଶ୍ଚିତ କର୍ମନିଯୁକ୍ତି ବ୍ୟବସ୍ଥାକୁ ନୂତନ ଆଇନରେ 125 ଦିନକୁ ବୃଦ୍ଧି କରାଯାଇଛି।
कई तरह की कमियां थी, कई तरह की विसंगतियां थी, कई जगह भ्रष्टाचार की पर्याय वो योजना बन गई थी और इसलिए मनरेगा की जगह विकसित भारत जी राम जी योजना मोदी जी ने बनाई है। तो बेरोजगारी भत्ते की पुख्ता व्यवस्था और अगर मजदूरी समय पे नहीं मिली, देर से मिली तो लंबित मजदूरी के लिए ବ୍ୟାଜ କି ତରହ ଅଲଗ ସେ ରାଶି ଦେନେ କି ବ୍ୟବସ୍ଥା ବି ହମନେ କର ଦି ହେ।
ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଣ୍ଟିବାୟୋଟିକ୍ସ ବ୍ୟବହାର ଉପରେ ସତର୍କତାମୂଳକ ବାର୍ତ୍ତା ପ୍ରଦାନ କରିଥିଲେ। ମନୋମୁଖୀ ଭାବରେ ନୁହେଁ, କେବଳ ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ୍ସ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ ନେ ହାଲ ହି ମେ ଏକ ରିପୋର୍ଟ ଜାରି କି ହେ। ଇସମେ ବତାୟା ଗୟା ହେ କି ନିମୋନିଆ और यूटीआई जैसी कई बीमारियों के खिलाफ एंटीबायोटिक दवाएं कमजोर साबित हो रही है। हम सभी के लिए यह बहुत ही चिंताजनक है। रिपोर्ट के मुताबिक इसका एक बड़ा कारण लोगों द्वारा बिना सोचे समझे एंटीबायोटिक दवाओं का सेवन है। इनका इस्तेमाल ଡକ୍ଟର କି ସଲାହ ସେ ହି କରନା ଚାହିଏ।
ଏହି ପରିପ୍ରେକ୍ଷୀରେ ଭାରତୀୟ ଭେଷଜ ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବହଲ କହିଛନ୍ତି, କେବଳ ଆବଶ୍ୟକ ସ୍ଥଳେ ଆଣ୍ଟିବାୟୋଟିକ୍ସ ବ୍ୟବହାର ହେବା ଉଚିତ, ତେବେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଅପରିହାର୍ଯ୍ୟ। କେବଳ ଡାକ୍ତରଙ୍କ ଲିଖିତ ପରାମର୍ଶ ଆଧାରରେ ଆଣ୍ଟିବାୟୋଟିକ୍ସ ବିକ୍ରୟକୁ ସୁନିଶ୍ଚିତ କରିବାକୁ ଡାକ୍ତର ବହଲ ଔଷଧ ବିକ୍ରେତାଙ୍କୁ ପରାମର୍ଶ ଦେଇଛନ୍ତି। ନଗଦ କାରବାର ଏବଂ ବାସଗୃହରେ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ଟଙ୍କା ରଖିବା ନେଇ ନୂତନ ଆୟକର ଆଇନ 2025 ଅନୁଯାୟୀ ଦଣ୍ଡବିଧାନର ବ୍ୟବସ୍ଥା ରହିଥିବା ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡ଼ିଓ ବାର୍ତ୍ତାକୁ ସରକାର ଖଣ୍ଡନ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଯାଞ୍ଚ ୟୁନିଟ୍ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏହି ବାର୍ତ୍ତା ତଥ୍ୟଭିତ୍ତିକ ନୁହେଁ। ନୂତନ ଆଇନରେ ସେଭଳି କୌଣସି ବ୍ୟବସ୍ଥା ନାହିଁ ବୋଲି ୟୁନିଟ୍ ସ୍ୱଷ୍ଟ କରିଛି। ଏ ସଂକ୍ରାନ୍ତ ତଥ୍ୟ ଆୟକର ପୋର୍ଟାଲ ଏବଂ ବିଭାଗର ମ୍ୟାପିଂ ଟୁଲ୍ରେ ଉପଲବ୍ଧ ରହିଥିବା ତଥ୍ୟ ଯାଞ୍ଚ ୟୁନିଟ୍ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ନ୍ୟାୟ ପ୍ରକ୍ରିୟାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ହେଲେ ଏହାକୁ ମାତୃଭାଷା ଆଧାରିତ କରାଯିବା ଉଚିତ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରଠାରେ ଆଜି ଆୟୋଜିତ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍ର 54ତମ ବାର୍ଷିକୀ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ମାତୃଭାଷା ହିଁ ଅଭିବ୍ୟକ୍ତିର ସବୁଠାରୁ ବଡ଼ ଏବଂ ସହଜ ମାଧ୍ୟମ। ଭାଷାର ପ୍ରତିବନ୍ଧକ ଦୂର ହେଲେ ହିଁ ସମାଜର ତୃଣମୂଳ ସ୍ତରରେ ଥିବା ବ୍ୟକ୍ତି ପାଖରେ ନ୍ୟାୟ ପହଞ୍ଚପାରିବ। ରାଜ୍ୟର ସମସ୍ତ କୋର୍ଟରେ ଓଡ଼ିଆ ଭାଷା କାର୍ଯ୍ୟକାରୀ କରାଯିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସାଧାରଣ ଲୋକଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଦିଗରେ ଆଇନଜୀବୀ ନିଷ୍ଠା ଓ ସେବା ମନୋଭାବ ପୋଷଣ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।
ଓଡ଼ିଶାର କୋର୍ଟ ଲାଙ୍ଗୁଏଜକୁ ମାତୃଭାଷାରେ କରାଯାଉ, ଓଡ଼ିଆରେ କରାଯାଉ, ସ୍ଥାନୀୟ କୋଉ ଅଞ୍ଚଳ ଯଦି ସମ୍ବଲପୁରୀ କୋଉ ଅଞ୍ଚଳରେ ଗଞ୍ଜାମ ଭାଷା ବି ଉପଯୋଗ କରିବ ସେଠି କରାଯାଉ। ତଳ ସ୍ତରର ଓକିଲ ମାନଙ୍କୁ ଗରିବ ଲୋକଙ୍କର କଥାକୁ ଅଭିବ୍ୟକ୍ତିରେ ପରିବର୍ତ୍ତିତ କରିବା ପାଇଁ, ତାଙ୍କର କଥାକୁ ଭାଷାରେ ପରିବର୍ତ୍ତିତ କରିବା ପାଇଁ ସ୍ଥାନୀୟ ଭାଷାର ମାତୃଭାଷାର ହିଁ ଆବଶ୍ୟକତା ଅଛି। 21st century ଓଡ଼ିଶାକୁ ଏକ ନୂଆ ବିକଶିତ ଓଡ଼ିଶା କରିବା ପାଇଁ ହେଲେ ଓକିଲ ମାନଙ୍କର ବଡ ଭୂମିକା ରହିବ। ନିବେଦନ ଆଜି କରିଥିବାରୁ ମୁଁ ନିଜକୁ ବହୁତ ଖୁସି ଅନୁଭବ କରୁଛି।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଲ କମିଶନର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ପ୍ରମୁଖ ଯୋଗ ଦେଇଥିଲେ। ଆଇନଜୀବୀଙ୍କ ବୃତ୍ତିଗତ ସୁରକ୍ଷା, କଲ୍ୟାଣ, ସ୍ୱାସ୍ଥ୍ୟ ସୁରକ୍ଷା, ସଂସ୍ଥାଗତ ଦୃଢ଼ତା ଏବଂ ନ୍ୟାୟ ପ୍ରକ୍ରିୟା ସମ୍ପର୍କିତ 5ଟି ଦାବି ଉପରେ ସମ୍ମିଳନୀରେ ଆଲୋଚନା ହୋଇଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ସେ କହିଛନ୍ତି, ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଚିଲିକାକୁ 10,000 ପକ୍ଷୀ କମ୍ ଆସିଥିବା ଜଣାପଡ଼ିଛି। ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ତେବେ ଚଳିତ ବର୍ଷ ଅଧିକ ଥଣ୍ଡା ରହୁଥିବାରୁ ଅଧିକ ପକ୍ଷୀଙ୍କ ସମାଗମ ହେବାର ଆଶା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 72ଟି ଅଭିଯୋଗର ଶୁଣାଣି ହୋଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଲମ୍ବସରୀ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ 49ଟି ଅଭିଯୋଗର ଶୁଣାଣି ହୋଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଏବଂ ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଯୋଗଦେଇ 18ଟି ଅଭିଯୋଗର ତତ୍କାଳ ସମାଧାନ କରିଛନ୍ତି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 70ଟି ଅଭିଯୋଗର ଶୁଣାଣି ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକଠାରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 32ଟି ଅଭିଯୋଗର ଶୁଣାଣି ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଉଦୟଗିରି ବୌଦ୍ଧବିହାରଠାରେ ଆସନ୍ତା ମାସ 11ରୁ 16 ତାରିଖ ପର୍ଯ୍ୟନ୍ତ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ମହୋତ୍ସବ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହେବ। ଉଦୟଗିରିଠାରେ ଆଜି ଏ ସଂକ୍ରାନ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଅମର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଅମ୍ବର କୁମାର କର ଏବଂ ପୁଲିସ୍ ତଥା ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗଦେଇ ମହୋତ୍ସବର ସୁପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି। ଆସନ୍ତା ମାସ ପ୍ରଥମ ସପ୍ତାହରେ ପ୍ରସ୍ତୁତି ନେଇ ମକ୍ଡ୍ରିଲ୍ ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟର ଅର୍ଥନୀତି ଏବଂ ସାଧାରଣ ଜୀବନଯାତ୍ରା କ୍ଷେତ୍ରରେ ପରିବହନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁର ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆଜି ସମ୍ବଲପୁରଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ପରିବହନ କ୍ଷେତ୍ରର ବିକାଶ ଏବଂ ବସ୍ ମାଲିକଙ୍କ ସମସ୍ୟା ସମ୍ପର୍କରେ ମତ ବିନିମୟ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ସ୍କୃତିସଭା ଅନୁଷ୍ଠିତ ହୋଇଯାଇଛି। ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଏନ୍ଏସି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବାଜପେୟୀଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଯୋଗ ଦେଇଥିଲେ। କୋରଡ଼ା ପଞ୍ଚାୟତ ମହିତମା ପ୍ରାଥମିକ କୃଷି ସେବା ସମିତିର ନୂତନ କାର୍ଯ୍ୟାଳୟ ଏବଂ ଗୋଦାମ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗୁମି ଏବଂ ମହିପୁର ପଞ୍ଚାୟତରେ ନୂତନ ଭାବେ ନିର୍ମିତ ମୁକ୍ତ ବ୍ୟାୟାମ କେନ୍ଦ୍ରର ଉଦ୍ଘାଟନ ମଧ୍ୟ କରିଛନ୍ତି। କାପ୍ତାପଲ୍ଲୀ ପଞ୍ଚାୟତର କଲ୍ୟାଣ ମଣ୍ଡପ ଗୃହ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଖାଉଟି କଲ୍ୟାଣ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମରେ ଶ୍ରୀ ପାଣିଗ୍ରାହୀ ଯୋଗ ଦେଇଥିଲେ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ଠାରେ ଆଜିଠାରୁ ଦୁଇଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆରମ୍ଭ ହୋଇଛି। ବିଧାୟକ ରୂପେଶ ପାଣିଗ୍ରାହୀ, ଦାଶରଥୀ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ପ୍ରମୁଖ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଲୋକାଭିମୁଖୀ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆରାବଳୀ ପର୍ବତମାଳା ଅଞ୍ଚଳରେ ସମସ୍ତ ପ୍ରକାର ଖଣି କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିବା ସୂଚନା ଦେଲେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ। ମନରେଗା ଯୋଜନାରେ ରହିଥିବା ତ୍ରୁଟି ଏବଂ ଅନିୟମିତତାକୁ ଦୂର କରିବା ଲକ୍ଷ୍ୟ ନେଇ ଭିଭି ଜିରାମଜୀ ଆଇନ ପ୍ରଣୟନ ହୋଇଛି ସ୍ୱଷ୍ଟ କଲେ ସରକାର। ରାଜ୍ୟର ସମସ୍ତ କୋର୍ଟରେ ଓଡ଼ିଆ ଭାଷା କାର୍ଯ୍ୟକାରୀ କରାଯିବାକୁ ଗୁରୁତ୍ୱ ପ୍ରଦାନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଥିବା ନେଇ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।